ନମସ୍କାର, ମୋ ନାଁ ପାକ ବେହେରା। ମୁଁ ରଙ୍ଗମାଟି ତଳ ସାହିରୁ କହୁଛି, ୱାର୍ଡ ନମ୍ବର 9। ଆମର ଏଠି ଡ୍ରେନ୍ ଟି ସଫା ହେଇନି, ଆଉ ବହୁତ ଜାମ୍ ହେଇଗଲାଣି ଡ୍ରେନ୍ ଟି। ଡ୍ରେନ୍ ଟି ଯଦି ସଫା କରେଇ ଦେବେ ତାହେଲେ ବହୁତ ଲୋକ ଉପକୃତ ହେବେ। ଡ୍ରେନ୍ ରେ ସବୁ ବହୁତ ପ୍ରକାର ମଶା ମାଛି ହେଲାଣି, ଲୋକମାନେ ବହୁତ ଅସୁବିଧା ହଉଛନ୍ତି।